आकाशवाणी संवाद पढ़ुछंती आदित्य नारायण दास। मुख्य संवाद, पश्चिम एशिया विवाद सत्वे देशरे पेट्रोल और डीजल जोगाण जारी रही। लोकसभा बृत्ति रखिले प्रधानमंत्री। संघर्ष आरंभ हेबा परठारु स्वदेश प्रत्यावर्तन करिछंती 3,75,000 रु अधिक भारतीय। लोकसभा अर्थ बिल 2026 आगत कले अर्थमंत्री। आसाम, केरलम और पुडुचेरी विधानसभा निर्वाचन पई शेष हला नामांकन प्रक्रिया। हरमुज प्रणाली पुनः कार्यक्षम करिबा नै ईरान पई समय सीमा वृद्धि कला अमेरिका। एवं देशर गुरुत्वपूर्ण 19 खनिज ब्लॉक गुडिकर आज आरंभ हला सप्तम पर्याय नीलाम प्रक्रिया। विस्तृत संवाद, प्रधानमंत्री नरेन्द्र मोदी कहते पश्चिम एशिया विवाद सत्वे भारत शक्ति क्षेत्र में कौन संकट उपजिना। लोकसभा आज पश्चिम एशिया विवाद उपरे बृत्ति दे श्री मोदी कहते देशव्यापी पेट्रोल और डीजल जोगाण सुगम रही। देश में 5.3 टन रु अधिक पेट्रोल महजूद रही। तथापि 6.5 मेट्रिक टन रु अधिक अतिरिक्त संरक्षण पई सरकार प्रयास जारी रखिछन्ति। गत 11 वर्ष मध्यरे देशरे तैल विशोधन क्षमता जथेष्ट वृद्धि पाइबा सहित विभिन्न देशर जोगाणकारीक सहित सरकार निरंतर जोगाजोगरे रहिछन्ति। विभिन्न उत्सरु तैल और ग्यास जोगाण जारी रखिबा पई सरकार प्रयास जारी रखिछन्ति बोली श्री मोदी कहिछन्ति।
भारत में बड़ी मात्रा में कच्चा तेल, गैस और फर्टिलाइजर जैसी अनेक जरूरी चीजें हॉर्मुज स्ट्रेट के रास्ते से आती हैं। युद्ध के बाद से ही हॉर्मुज स्ट्रेट में जहाजों का आना जाना बहुत चुनौतीपूर्ण हो गया है। बावजूद इसके हमारी सरकार का ये प्रयास रहा है कि पेट्रोल, डीजल और गैस की सप्लाई बहुत ज्यादा प्रभावित न हो। देश के सामान्य परिवारों को परेशानी भी कम से कम हो, इस पर हमारा फोकस रहा है।
वैश्विक स्तर रे सांप्रतिक गंभीर परिस्थिति सत्वे देश विदेश रे थिबा भारतीयसुंक सुरक्षा को सरकार सर्वोच्च प्राथमिकता प्रदान करुछंती। प्रधानमंत्री कहिछंती संघर्ष आरंभ हेबा परठारु 3,75,000 रु अधिक भारतीय सुरक्षित भावे स्वदेश प्रत्यावर्तन करिछंती। ए पर्यंत ईरान रु प्राय 1,000 भारतीय फिरिथिबा से कहिछंती।
संकट की स्थिति में देश विदेश में भारतीयों की सुरक्षा हमारी बहुत बड़ी प्राथमिकता रही है। युद्ध शुरू होने के बाद से लेकर अब तक 3,75,000 से अधिक भारतीय सुरक्षित भारत लौट चुके हैं। ईरान से ही अभी तक लगभग 1,000 भारतीय सुरक्षित वापस लौटे हैं। इनमें 700 से अधिक मेडिकल की पढ़ाई करने वाले युवा हैं।
देशर एलपीजी आवश्यकतार 60% आमदानी करा जाई थाए। तेबे जोगाण क्षेत्र में अनिश्चितता जोगु सरकार घरोई व्यवहार पई एलपीजी उपलब्धता सुनिश्चित करिबा एवं उत्पादन वृद्धि नहीं उभय क्षेत्र में प्रयास जारी रखिछन्ति बोली प्रधानमंत्री कहिछन्ति। सरकार एक आंतमंत्रीस्तरीय गोष्ठी गठन करिछन्ति। आमदानी एवं रप्तानी क्षेत्र में सृष्टि होउतबा आह्वानगुडिकर समाधान लक्ष्य नहीं प्रत्येक दिन एही गोष्ठीर बैठक अनुष्ठित हेउछि बोली श्री मोदी सूचना देइछन्ति। आवश्यक परिमाणर खाद्य गच्छित रही। सरकार कृषि क्षेत्र पई पर्याप्त परिमाणर सार व्यवस्था करिछन्ति बोली श्री मोदी कहिछन्ति। तेबे सांप्रतिक संघर्ष परिस्थिति उपरे चिंता प्रकट करी प्रधानमंत्री कूटनैतिक क्षेत्र में एहार समाधान उपरे गुरुत्व देइछन्ति। संकटर शांतिपूर्ण समाधान सपक्षरे भारत सर्वदा मतपोषण करिआसिछि बोली प्रधानमंत्री कहिछन्ति। नागरिक भित्तिभूमि, शक्ति, परिवहन क्षेत्र एवं वाणिज्यिक परिवहन उपरे आक्रमण ग्रहणीय नुहे बोली प्रधानमंत्री गृहरे मत देइछन्ति। लोकसभा आज अर्थ बिल 2026 आगत होइछि। अर्थमंत्री निर्मला सीतारमण आसंता आर्थिक वर्ष पई केन्द्र सरकारक आर्थिक प्रस्तावगुडिकु कार्यकारी करिबा लक्ष्य नै एही बिल गृहरे उपस्थापन करिछन्ति। आलोचना आरंभ करी कांग्रेसर डॉक्टर अमर सिंह अभियोग करी कहिछन्ति सरकार प्रदान करुथबा टिकस छाडर सुविधा केवल मनोनीत संस्था पाउछन्ति। आलोचनारे अंशग्रहण करी बीजेपी डॉक्टर निशिकांत दुबे कहिछन्ति पश्चिम एशिया संघर्ष परिस्थितिरे विभिन्न देशरे तैल दरर वृद्धि पाइथिले मध्य देशवासीक स्वार्थकु दृष्टिरे रखि सरकार साधारण वर्ग डीजेल ओ पेट्रोल मूल्यरे कोनोसी वृद्धि करिनाहंति। समाजवादी पार्टीर रामशंकर राजभर जीडीपी रे अभिवृद्धि सत्वे बेकारी हार ह्रास पाउनथिबा नै प्रश्न उठाइछन्ति। ଏଲ୍ପିଜି ସିଲିଣ୍ଡର ବୁକିଂ ନେଇ ସରକାରଙ୍କ ନିଷ୍ପଭିକୁ ସେ ସମାଲୋଚନା କରିଛନ୍ତି। ଆଲୋଚନାରେ ତୃଣମୂଳ କଂଗ୍ରେସ, ଡିଏମ୍କେ, ଜେଡିୟୁ, ଶିବସେନା, ୟୁବିଟିର ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଏଥିସହିତ ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 26 ତାରିଖକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସ 9 ତାରିଖରେ ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ଲେଖାକୁ ସେୟାର କରିଛନ୍ତି। ଏଥିରେ କୃତ୍ରିମ ବୁଦ୍ଧିମତା ଚାଳିତ ପ୍ରଯୁକ୍ତିବିଦ୍ୟା ଯୁଗରେ ଭାରତର ବିକଶିତ ନବସୃଜନ କାହାଣୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏହି ଲେଖାକୁ ସେୟାର କରି କହିଛନ୍ତି, କୃତ୍ରିମ ବୁଦ୍ଧିମତା ପ୍ରତି ଭାରତର ଆଭିମୁଖ୍ୟ ଜାତୀୟ ପ୍ରାଥମିକତା ସହିତ ସମନ୍ୱିତ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।
ମୁଁ ଇନ୍ଦୁ କହୁଛି। ଆଜି ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜେନ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇଗଲାଣି। କେବଳ ତୁମେ 15 ଜଣ ବାକି ଅଛ। ଜଣେ ସାଥୀ ଓ ଭଉଣୀ ହିସାବରେ କମ୍ରେଡ୍ ଶୁକ୍ରୁ ଓ ଶିଲାକୁ ମୋର ପରାମର୍ଶ, ସମସ୍ତଙ୍କୁ ଧରି ଆସି ସରେଣ୍ଡର କରନ୍ତୁ। ବିଶେଷ କରି ଶିଲାକୁ ମୋର ପରାମର୍ଶ, ନାରାଜ ଓ ଜିଦିର ସହ ନ ରହି ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କର। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। ମୋର ଏହି ମୋବାଇଲ ନମ୍ବର 9437643839ରେ କଣ୍ଟାକ୍ଟ କଲେ ମୁଁ ଆସି ନେଇଯିବି, ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ମାଧ୍ୟମରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟା।
ହର୍ମୁଜ୍ ପ୍ରଣାଳୀ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଆମେରିକା ଦ୍ୱାରା ଦିଆଯାଇଥିବା ସମୟସୀମାକୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମୟସୀମାକୁ ଆଉ 5 ଦିନକୁ ବୃଦ୍ଧି କରିଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ ଏହି ସୂଚନା ପ୍ରଦାନ କରିବା ସହ ଇରାନ୍ର ଶକ୍ତିକ୍ଷେତ୍ରଗୁଡ଼ିକରେ ଆକ୍ରମଣକୁ ଆସନ୍ତା 5 ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ଆମେରିକା ଏବଂ ଇରାନ୍ ଅଧିକାରୀଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ଆଲୋଚନା ସକାରାତ୍ମକ ରହିଛି ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସଂଘର୍ଷର ସମ୍ପୂର୍ଣ୍ଣ ସମାଧାନ ନେଇ ଶ୍ରୀ ଟ୍ରମ୍ପ ଆଶାବାଦୀ ଅଛନ୍ତି। ଉଭୟ ପକ୍ଷ ଏକ ସମ୍ଭାବ୍ୟ କୂଟନୈତିକ ସଫଳତା ପାଇଁ ପଦକ୍ଷେପ ଗ୍ରହଣ କରୁଥିବାରୁ ସପ୍ତାହକ ପର୍ଯ୍ୟନ୍ତ ଆଲୋଚନା ଜାରି ରହିବ ବୋଲି ଶ୍ରୀ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ସରକାରୀ ଗଣମାଧ୍ୟମ ତା' ରିପୋର୍ଟରେ କହିଛି, ତେହେରାନ ୱାଶିଂଟନ୍ ସହିତ ଆଲୋଚନା ସମ୍ଭାବନାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି। ଉଭୟ ପକ୍ଷଙ୍କ ମଧ୍ୟରେ ବର୍ତ୍ତମାନ କୌଣସି ପ୍ରକାର ସିଧାସଳଖ ଆଲୋଚନା ହୋଇନାହିଁ ବୋଲି ତେହେରାନ ସ୍ୱଷ୍ଟ କରିଛି। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ କହିଛି, ବିଶ୍ୱ ଶକ୍ତି ବଜାରରେ ସୃଷ୍ଟ ସ୍ଥିତି ହ୍ରାସ କରିବା ଏବଂ ସମ୍ଭାବ୍ୟ ସାମରିକ ଯୋଜନାକୁ ଦୃଷ୍ଟିରେ ରଖି ଶ୍ରୀ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ବିକାଶ, ପରିବେଶ, ସ୍ଥିରତା ଏବଂ ବୈଷୟିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅପରିହାର୍ଯ୍ୟ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଡିଏମ୍ଏଫ୍ ଶିଖର ସମ୍ମିଳନୀ 2026କୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ସରକାର ଖଣିଜ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କୁ ଏଥିରେ ସାମିଲ କରି ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଦ୍ଦିଷ୍ଟ ଖଣିଜ ବ୍ଲକ୍ଗୁଡ଼ିକର ନିଲାମୀର ସପ୍ତମ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏଥିରେ ସ୍ୱଚ୍ଛ ଶକ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟା, ସାର ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ର ପାଇଁ ଖଣି ଖନନକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ ରାଜ୍ୟରେ 19 ବ୍ଲକ୍ ପ୍ରଦାନ କରାଯାଇଥିଲା। ପଶ୍ଚିମବଙ୍ଗର ଚିନ୍ରିଘାଟ ଅଞ୍ଚଳରେ କୋଲକାତା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କର ଉଦାସୀନ ମନୋଭାବ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 3-ଜଣିଆ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମ ଏସିଆ ବିବାଦ ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ଜାରି ରହିଛି, ଲୋକସଭାରେ ବିବୃତ୍ତି ରଖିଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଅର୍ଥ ବିଲ୍ 2026 ଆଗତ କଲେ ଅର୍ଥମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଇରାନ୍ ପାଇଁ ସମୟସୀମା ବୃଦ୍ଧି କଲା ଆମେରିକା। ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ 19 ଖଣିଜ ବ୍ଲକ୍ଗୁଡ଼ିକର ଆଜି ଆରମ୍ଭ ହେଲା ସପ୍ତମ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।